ଏବେ ଆଦମ ଓ ହବାଙ୍କୁ ବଞ୍ଚିବା ପାଇଁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଲା। ସେମାନଙ୍କର ଅବାଧ୍ୟତା ପାଇଁ ଏହା ହିଁ ଥିଲା ସେମାନଙ୍କ ପାଇଁ ଈଶ୍ୱରଙ୍କର କଠୋର ଶାସ୍ତି। ସେମାନେ ଈଶ୍ୱରଙ୍କଠାରୁ ଅଲଗା ହୋଇଗଲେ। ସେମାନଙ୍କଠାରୁ ଯେଉଁ ସନ୍ତାନମାନେ ଜନ୍ମ ନେଲେ ସେମାନେ ମଧ୍ୟ ସେମାନଙ୍କ ପିତାମାତାଙ୍କ ପରି ଅବାଧ୍ୟ ହେଲେ। ଯେତେ ଯେତେ ସେମାନେ ବୟସରେ ବଢ଼ିବାକୁ ଲାଗିଲେ, ଅନେକ ମନ୍ଦ କାମ ସବୁ କରିବାକୁ ଲାଗିଲେ, ନରହତ୍ୟା, ଚୋରି, ମିଛ, କଳିକଜିଆ ଏହିପରି ଲାଗି ରହିଲା। କହିନ ବୋଲି ତାଙ୍କର ଗୋଟିଏ ପୁଅ ତାର ନିଜ ଭାଇ ହେବଲକୁ ଖୁବ୍ ଘୃଣା କଲା ଏବଂ ଶେଷରେ ତାକୁ ସେ ଜୀବନରେ ମାରିଦେଲା। ଆଦମ ଓ ହବାଙ୍କ ଜୀବନରେ ଯେଉଁ ମନ୍ଦ ପ୍ରକୃତି ଥିଲା, ସେମାନଙ୍କ ପିଲାମାନେ ମଧ୍ୟ ସେହି ପ୍ରକାର ପ୍ରକୃତି ନେଇ ଜନ୍ମ ହେଲେ। ଏହି ପ୍ରକାର ଭାବରେ ସେମାନଙ୍କ ପରେ ଯେଉଁ ସନ୍ତାନମାନେ ଜାତ ହେଲେ, ସେମାନେ ସମସ୍ତେ ସେହି ପ୍ରକାର ମନ୍ଦ ସ୍ୱଭାବ ନେଇ ଜାତ ହେଲେ।